ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ଭିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭାରତକୁ 5 ଦିନିଆ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ଲାଇନ୍ ବିହାର ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ଗସ୍ତରେ ଆସି ରାଷ୍ଟ୍ରପତି ଲାଇନ୍ ବିହାରର ବୋଧଗୟାରେ ପ୍ରଥମେ ପହଞ୍ଚିଥିଲେ। ସେଠାରେ ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟାବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନାଇନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ଲାଇନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାମାର ରାଷ୍ଟ୍ରପତି ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହେବାର ଆଶା କରାଯାଉଛି। ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ପ୍ରକ୍ରିୟା, ଭାରତୀୟ ସମ୍ଭିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାଟିକ୍ ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ କୁମାର କହିଛନ୍ତି, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ କମିଶନଙ୍କ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଲୋକସଭା ନିର୍ବାଚନ ଉପରେ ଆଲୋକପାତ କରି ସେ କହିଛନ୍ତି, ଏଥିରେ ପ୍ରାୟ 1,80,00,000 କର୍ମଚାରୀ ନିୟୋଜିତ ହୋଇଥିଲେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ, ମତଦାନ ଓ ଗଣନା ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଆଦି ଉପରେ ସୂଚନା ପ୍ରଦାନ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବେଙ୍ଗାଲୁରୁଠାରେ ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ନେତା ଭାବେ ଶ୍ରୀ ଶିବକୁମାରଙ୍କୁ ମନୋନୀତ କରାଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସିଦ୍ଧରମେୟା ଏବଂ ଡକ୍ଟର ଜି ପରମେଶ୍ୱରଙ୍କ ଦ୍ୱାରା ନେତା ଭାବେ ଶିବକୁମାରଙ୍କ ନାମ ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆନୁଷ୍ଠାନିକ ଭାବେ ଏହି ସୂଚନା ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଭେନୁଗୋପାଳ କହିଛନ୍ତି, ସର୍ବସମ୍ମତିକ୍ରମେ ଶିବକୁମାର ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଖୁବ୍ଶୀଘ୍ର ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିବେ। ଆସନ୍ତା ମାସ 3 ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଶ୍ରୀ ଭେନୁଗୋପାଳ ସୂଚନା ଦେଇଛନ୍ତି। ଗ୍ରେଟର ନଏଡାର ସୁରଜପୁରସ୍ଥିତ ଲୋହମ୍କୁ ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗସ୍ତ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ଲିଥିୟମ୍ ବ୍ୟାଟେରୀ ଏବଂ ସ୍ଥାୟୀ ଚୁମ୍ବକ ବହୁ ଆଧୁନିକ ପ୍ରଯୁକ୍ତି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଭାରତରେ ଏହାକୁ ଉତ୍ପାଦନ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଘରୋଇ ଭାବେ ପ୍ରଯୁକ୍ତିବିଦ୍ୟା ବିକଶିତ ହେବା ଆବଶ୍ୟକ। ଲୋହମ୍ ନାମକ ଏହି ଯୁବ ଷ୍ଟାର୍ଟଅପ୍ ସଫଳତାର ସହ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଜଟିଳ ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରିପାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏହି ଅଭିଯାନ କେବଳ ମନ୍ତ୍ରଣାଳୟ କିମ୍ବା ବିଭାଗ ସ୍ତରରେ ସୀମିତ ନ ରହି ରାଜ୍ୟଗୁଡ଼ିକର ଜନପ୍ରତିନିଧିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏହି ଅଭିଯାନରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସଂଯୋଜକର ଭୂମିକା ନିର୍ବାହ କରିବେ। ଏଥିପାଇଁ 1600 ଅଧିକ ଦଳ ଗଠନ କରାଯାଇଛି। ଅଧିକ ସାର ବ୍ୟବହାର ହେଉଥିବା 100 ଜିଲ୍ଲା ପାଇଁ ମୋଟ 500 ଦଳ ଗଠନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ମୃତ୍ୟୁ ହେବା ସହ 35 ଆହତ ହୋଇଛନ୍ତି। ଆଫଗାନ ଶରଣାର୍ଥୀଙ୍କୁ ନେଇ ପାକିସ୍ତାନରୁ ଫେରୁଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ 10 ଶିଶୁ ଏବଂ 5 ମହିଳା ଅଛନ୍ତି। ଲାଘମନ ପ୍ରଦେଶର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମିନୁଲ୍ଲାହ ସରିଫ୍ କହିଛନ୍ତି ଡ୍ରାଇଭର ଶୋଇପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସିପିଗ୍ରାମ୍ସ ଭଏସ୍ ଚାଟବଟ୍ ସମାଧାନ ଦିଦିର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାର ଶୁଭାରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂ ସମାଧାନ ଦିଦିକୁ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଦେଶର 22 ଅନୁସୂଚିତ ଭାରତୀୟ ଭାଷା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଅତିରିକ୍ତ ଆଞ୍ଚଳିକ ଓ ସ୍ଥାନୀୟ ଭାଷାକୁ ଏହି ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ପ୍ରଶାସନିକ ପ୍ଲାଟଫର୍ମଗୁଡ଼ିକରେ ଆଞ୍ଚଳିକ ଭାଷାର ଉପଯୋଗ ଏହାର ସହଜ ବ୍ୟବହାର, ବ୍ୟାପକତା ଏବଂ ସମାବେଶୀ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ସିଂ କହିଛନ୍ତି। ବାର୍ଷିକ ପଞ୍ଜିକୃତ ସାଧାରଣ ଅଭିଯୋଗ ସଂଖ୍ୟା ଇତିମଧ୍ୟରେ ପ୍ରାୟ 23-30 ପହଞ୍ଚିଛି। ତ୍ୱରିତ ସମାଧାନ ପ୍ରକ୍ରିୟା, ସମୟବର୍ଦ୍ଧକ ଅନୁପାଳନ ଏବଂ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଏହା ପ୍ରତିଫଳିତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଡକ୍ଟର ସିଂ କହିଛନ୍ତି ମାଳଦ୍ୱୀପ, ମରିସସ୍ ଏବଂ ଆଫ୍ରିକାର ଦେଶଗୁଡ଼ିକ ସମେତ ବହୁ ରାଷ୍ଟ୍ରର ଭାରତର ଅଭିଯୋଗ ସମାଧାନ ମଡେଲ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପାକିସ୍ତାନର ଆଇଏସ୍ଆଇ ଏବଂ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କ ସହିତ ଜଡ଼ିତ ଅଭିଯୋଗରେ 8 ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱେଶାଲ୍ କ୍ୱାଡ୍ ସିପି ଅନିଲ୍ ଶୁକ୍ଳା କହିଛନ୍ତି ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କଠାରୁ କେତେକ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୀମାପାର ନିର୍ଦ୍ଦେଶରେ ସେମାନେ କାର୍ଯ୍ୟ କରୁଥିବା ନେଇ ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ସେମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଭାରତ ଇଂଲଣ୍ଡ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବ୍ରିଷ୍ଟଲ୍ଠାରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବା ଆରମ୍ଭ କରିଛି। ଚେମ୍ସଫୋର୍ଡଠାରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 38 ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା ସମ୍ଭିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପରିଚାଳନା କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ମୃତ୍ୟୁ ଏବଂ ବ୍ରିଷ୍ଟଲ୍ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।